ఐరావతం తృతీయస్కంద చౌదోధ్యాయ శ్లోక 23 ఏసా ఘోరతమా బేడా ఘోరాణం ఘోరదర్శనా చరంతి జస్యాం భూతాని అనుచరాణి ఏసా ఘోరతమా వేళా చరంతీయస్యం భూతాని భూతేశానుచరాణి ఏషా ఘోరతమా వేళా ఘోరాణం ఘోరదర్శన చరంతీయస్యం భూతాని భూతేశానుచరాణి ఘోరతమా అతి భయంకర బేళా ఘోరాణం భయంకర సమయ మధ్యరే ఘోరదర్శన భయంకర దర్శనం చరంతి విచరణ కరంతి జస్యాన్ జీవసమయరే భూతాన్ని భూత ప్రతిగణం భూతేశ భూతమాన్ కరిస అప్రభు అనుచరాణి అనుచరగణ ఏ సమయ అతి ఘోరతమ భయంకర ఏం ఘోర దర్శన అర్థాత్ ఏ సాయంకాళరే భూత ప్రతాదికర దర్శన హోయితాయ్ వర్తమాన్ భూతపరి రుద్రంకర అనుచరణ ఇతస్తత విచరణ కరుసంది కాబట్టి దేఖాయి ଯେ କଶ୍ୟପମୁନି ତାଙ୍କର ସ୍ତ୍ରୀ ଦିଦିଙ୍କୁ କ୍ଷଣକାଳ ଅପେକ୍ଷା କରିବା ପାଇଁ କହିସାରିଛନ୍ତି ବର୍ତ୍ତମାନ ସେ ତାଙ୍କୁ ସତର୍କବାଣୀ ଶୁଣାଇ କହୁଛନ୍ତି ଯେ ଏ ସନ୍ଧ୍ୟା ସମୟ ଅତି ଭୟଙ୍କର ସମୟ ଏ ସମୟରେ ସେ ତାଙ୍କର କାମ ପିପାସା ଚରିତାର୍ଥ କରିବାରେ ଅସମର୍ଥ କାରଣ ବର୍ତ୍ତମାନ ଏ ସନ୍ଧ୍ୟା ସମୟ ଭୂତ ପ୍ରେତଗଣ ସେମାନଙ୍କର ପ୍ରଭୁ ଭୂତପତି ରୁଦ୍ରଙ୍କ ସହ ବିଚରଣ କରୁଛନ୍ତି ଏ ସମୟରେ ଯୌନକ୍ରିୟା କଲେ ସେ ଭୂତ ପ୍ରେତଙ୍କଠାରୁ ଦଣ୍ଡ ଭୋଗ କରିବାକୁ ହେବ ବୋଲି ସେ ସତର୍କ କରାଇଦେଲେ ତେଣୁ ଏ ସମୟ ଯେଉଁଛି କାଳ ବହୁତ ବଳବାନ ବହୁତ ଗୁରୁତ୍ୱପୂର୍ଣ୍ଣ କାଳ ସେଥିପାଇଁ ଏ ଭୌତିକ ଜଗତରେ ଯେଉଁ ରହିଛି ତିନୋଟି ଗୁଣ ସେ ଗୁଣର ପ୍ରଭାବ ମଧ୍ୟ କାଳ ଅନୁସାରେ ପରିବର୍ତ୍ତିତ ହୁଏ ଯେଉଁ ସକାଳେ ଯେଉଁ ସନ୍ଧ୍ୟା ସକାଳ ସମୟ ଭୋର ସମୟ ବ୍ରହ୍ମ ମୁହୂର୍ତ୍ତ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବ ସମୟ 4:30 ଏହି ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ ଏହି ସମୟରେ ସତ୍ୱଗୁଣର ପ୍ରାଧାନ୍ୟ ଥାଏ ତେଣୁକରି ପ୍ରଭୁପାଦ ମହାରାଜ ଇସ୍କନରେ ଯେତେ ସେଣ୍ଟର ଅଛି ସବୁଠି ଆମେ ଯାଇଥିଲୁ ୟୁରୋପ ଯାଇଥିଲୁ ନରୱେ ସ୍ୱିଡ଼େନ ଏସବୁ ବିଭିନ୍ନ ୟୁରୋପିଆନ କଣ୍ଟ୍ରି ସବୁ ଯାଇଥିଲୁ ସେଠି ମଧ୍ୟ 4:30 ହେଲେ ମଙ୍ଗଳା ଆଳତି ଅବଶ୍ୟ ଓସ୍ଲୋରେ 5:00 ମଙ୍ଗଳା ଆଳତି କରୁଥିଲେ ତେଣୁ ସେଠି 7:00-8:00 ନହେଲେ ସେଠି ସକାଳ ଭୋର ହେବନି ସୂର୍ଯ୍ୟ ଉଦୟ ହେବେ ନାହିଁ କିନ୍ତୁ ତଥାପି ସେ କଣ୍ଟ୍ରିରେ ମଧ୍ୟ ଡେନମାର୍କରେ ସ୍ୱିଜରଲ୍ୟାଣ୍ଡରେ 4:30-4:30 ମଙ୍ଗଳା ଆଳତି ହେଉଥିଲା ତେଣୁ ଏ ଯେଉଁ ସମୟ 4:30-6:00 ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବ ସମୟ ଇଏ ହେଉଛି ସତ୍ୱଗୁଣର ପ୍ରାଦୁର୍ଭାବ ରହିଛି ତେଣୁ ଏଇ ସାତ୍ୱିକ କାର୍ଯ୍ୟ କରିବା ପାଇଁ ଏଇଟା ହେଉଛି ଅନୁକୂଳ ସମୟ ଅନୁକୂଳ ପ୍ରତିକୂଳ ଦୁଇ ପ୍ରକାର ସମୟ ରହିଛି। ଗୋଟେ ହେଉଛି ଅନୁକୂଳ ସମୟ, ବିଶେଷ ଭାବରେ ଯେଉଁମାନେ ଏ ଜ୍ୟୋତିଷ ଶାସ୍ତ୍ର ଇତ୍ୟାଦି ଦେଖନ୍ତି, ମାହେନ୍ଦ୍ର ବେଳା, ଭଲ ବେଳା ଦେଖି କାର୍ଯ୍ୟ କରନ୍ତି। ଏ ସମୟର ରହିଛି, ତା'ର କାଳର ପ୍ରଭାବ ରହିଛି, ସମୟ ଅନୁସାରେ ସବୁ କାଳ ଅନୁସାରେ ସବୁ ପରିବର୍ତ୍ତିତ ହେଉଛି। ତେଣୁକରି ଏ ଯେଉଁ ତ୍ରିସନ୍ଧ୍ୟା ରହିଛି, ଏଇ ତ୍ରିସନ୍ଧ୍ୟା ଇଏ ହେଉଛି କାଳର ପରିବର୍ତ୍ତନ ସମୟ। ସନ୍ଧ୍ୟା ରାତି ସରିଗଲା, ସକାଳ ଆସିବ, ଏଇ ଗୋଟେ ସନ୍ଧ୍ୟା। ଖରାବେଳ ପୂର୍ବାହ୍ନ ସରିଲା, ଅପରାହ୍ନ ଆସିବ, ଏ ମଝି ଏଇ ସମୟଟାକୁ ଇଏ ଗୋଟେ ସନ୍ଧ୍ୟା। ଏବଂ ଆଉ ଗୋଟେ ସନ୍ଧ୍ୟା ହେଉଛି ଦିନ ସରିଗଲା, ରାତି ଆସିବ, ସିଏ ଗୋଟେ ସନ୍ଧ୍ୟା, ଏଇ ତ୍ରିସନ୍ଧ୍ୟା। ଏଇ ତିନି ସନ୍ଧ୍ୟା ଯେଉଁ ରହିଛି ସନ୍ଧି ସମୟ, ଏ ସନ୍ଧି ସମୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ଏଇ ଯେଉଁ ବିଶେଷ ଭାବରେ ଏଇ ସନ୍ଧ୍ୟା ସମୟର କଥା କୁହାଯାଉଛି, ଏଠି କଶ୍ୟପ ମୁନି କହୁଛନ୍ତି ସନ୍ଧ୍ୟା ସମୟରେ ଯେଉଁ ରହିଛି, ଏସ ଘୋର ତମା ବେଳା, ଘୋର ବେଳା ଏ ସନ୍ଧ୍ୟା ସମୟ। କାହିଁକିନା ଏ ସନ୍ଧ୍ୟା ସମୟ ରାତ୍ରି ହେଲେ ତମ ଗୁଣର ପ୍ରାଦୁର୍ଭାବ ରହିଛି, ସକାଳେ ଭୋର ସମୟଟା ହେଉଛି ଶତ୍ରୁଗୁଣର ପ୍ରଭାବ ରହିଛି। ଏ ଗୁଣ ବିଷୟରେ ଯଦି ଜଣେ ଜାଣିବ, ଭଗବତ ଗୀତାରେ ଭଗବାନ ଚଉଦ ଅଧ୍ୟାୟରେ କହୁଛନ୍ତି ଯେ ଏ ଯେଉଁ ଗୁଣ ବିଷୟରେ ଯେଉଁମାନେ ଜାଣିବେ ସେମାନେ ଜୀବନରେ ସିଦ୍ଧି ଲାଭ କରିଯିବେ ଚଉଦ ଅଧ୍ୟାୟରେ। ସେଥିପାଇଁ ଭଗବାନ ଗୁଣତ୍ରୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ, ଗୁଣତ୍ରୟର ଆବଶ୍ୟକତା ରହିଛି ଜାଣିବା ପାଇଁ। ଇଦଂ ଜ୍ଞାନ ଉପାଶ୍ରିତ୍ୟ ମମ ସାଧର୍ମ ମାଗତା ସ୍ୱର୍ଗୀପି ନୋପଯାଆନ୍ତେ ପ୍ରଳୟନ ବ୍ୟଥନ୍ତି ଚ। ଯେଉଁମାନେ ଏଇଟାକୁ ଜାଣନ୍ତି, ଏଇ ଯେଉଁ ଜ୍ଞାନ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଉଛି, ସେମାନେ ଭଗବାନ ପ୍ରାପ୍ତ ହୋଇପାରିବେ। ଏ ତ୍ରିଗୁଣ ବିଷୟରେ ଜାଣିଲେ ଆମେ ଜାଣିବା କେମିତି ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯିବା। ଅର୍ଜୁନ ପଚାରିବେ କେମିତି ଜଣେ କେହି ଲିଙ୍ଗ ଏଇ ତ୍ରିଗୁଣା ନେତା ନଥିତ ଭବତୀ ପ୍ରଭୁ, କେମିତି ତ୍ରିଗୁଣ ଜଣେ ଅତିକ୍ରମ କରିପାରିବ। ପ୍ରଥମେ ଯଦି ଆମେ ତିନିଗୁଣ ନ ଜାଣିବା, ଆକୁ ଅତିକ୍ରମ କରିବା କଥା କେମିତି ଚିନ୍ତା କରିବା। ତେଣୁ ଭଗବାନ କହୁଛନ୍ତି ଏ ଜ୍ଞାନ ଯେଉଁମାନେ ଆଶ୍ରୟ ନେବେ ସେମାନେ ଭଗବାନଙ୍କର ଧର୍ମ ପ୍ରାପ୍ତ ହେବେ। ମମ ସାଧର୍ମ ମାଗତା ସ୍ୱର୍ଗେ ବି ନ ପାଆନ୍ତେ, ସ୍ୱର୍ଗେ ତାଙ୍କର ଆଉ ସେମାନେ ଜନ୍ମ ନେବାକୁ ପଡ଼ିବ ନାହିଁ ଭୌତିକ ଜଗତରେ। ଏବଂ ଯେତେବେଳେ ଶରୀର ତ୍ୟାଗ କରିବେ, ପ୍ରଳୟନ ବ୍ୟଥନ୍ତି ଚ, ତାଙ୍କ ବ୍ୟଥା ହେବ ନାହିଁ, ସେ ଦୁଃଖ କରିବେ ନାହିଁ। ତେଣୁ ଏଇଭଳି ଭାବରେ ଏ ଗୁଣତ୍ର ବିଷୟରେ ଭଗବାନ ବର୍ଣ୍ଣନା କରୁଛନ୍ତି। ଏ ଗୁଣତ୍ର ବିଷୟରେ ଏତେ ରହିଛି, ଇମ୍ପୋର୍ଟାଣ୍ଟ, ଜରୁରୀ। ତେଣୁ ସତ୍ୟଗୁଣର ପ୍ରାଧାନ୍ୟରେ ସାତ୍ୱିକ କର୍ମ ସବୁ କାର୍ଯ୍ୟ ସବୁ କରିହେବ। ଭଗବାନଙ୍କ ଆରାଧନା ଇତ୍ୟାଦି ଯେଉଁ ହେଉଛି, ମଙ୍ଗଳା ଆଳତି, ଏ ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଆମକୁ ଏ ଅନୁକୂଳ ସମୟ, ତେଣୁ ସକାଳେ ମଙ୍ଗଳା ଆଳତି କରାଯାଉଛି ଏବଂ ଭଗବାନଙ୍କ ନାମ ଜପ କରାଯାଉଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଛଅଟା ପର୍ଯ୍ୟନ୍ତ ଯେଉଁ ଜପ କରାଯାଉଛି ତାହାର ବହୁତ ଗୁରୁତ୍ୱପୂର୍ଣ୍ଣ ସମୟର ରହିଛି, ପ୍ରଭାବ ରହିଛି, ଆମକୁ ସାହାଯ୍ୟ କରିବ। ଯେମିତି ଅନୁକୂଳ ବାୟୁରେ ଯେତେବେଳେ ସମୁଦ୍ରରେ କ'ଣ ଏ ଯେଉଁ ଡଙ୍ଗା ବା ଯେଉଁ ନାବ ବାହୁଛନ୍ତି, ଅନୁକୂଳ ପବନ ଦେଲେ ଅନୁକୂଳ ପବନରେ ଜଣେ ବହୁତ ସହଜରେ ଚାଲିଯିବ, କିନ୍ତୁ ପ୍ରତିକୂଳ ହୋଇଗଲେ ଚାଲି ଯାଇ ହେବନି, ବହୁତ କଷ୍ଟ। ଏମାନେ ସାଇକେଲ ଚଲାଉଛନ୍ତି, ପ୍ରତିକୂଳ ବାୟୁ ଦେଲେ ଚାଲିବାଟା କେତେ କଷ୍ଟ ହେଉଛି, ଅନୁକୂଳ ବାୟୁ ହେଲେ ସହଜରେ ପଳାଇ ଯାଉଛି। ତେଣୁ ସେହିଭଳି ଭାବରେ ଏ ଯେଉଁ ଅନୁକୂଳ ସମୟ ହେଉଛି ସାତ୍ୱିକ କାର୍ଯ୍ୟ ପାଇଁ, ଅନୁକୂଳ ହେଉଛି ସତ୍ୟଗୁଣର ସମୟ, ଏଇ ଯେଉଁ ବ୍ରହ୍ମ ମୁହୂର୍ତ୍ତ, ଏଇ ସତ୍ୟଗୁଣର ପ୍ରାଧାନ୍ୟ ସେଠି ରହିଛି। ଏବଂ ଦିନ ଆରମ୍ଭ ହୋଇଗଲେ ରଜଗୁଣ ଆସିଯାଉଛି, ରଜଗୁଣର ପ୍ରାଧାନ୍ୟ ରହିବ। ଏବଂ ସନ୍ଧ୍ୟା ଆସିଗଲେ ସନ୍ଧ୍ୟା ହେଉଛି ତମଗୁଣର ପ୍ରାଧାନ୍ୟ ରହିବ। ତମଗୁଣରେ ଏ ଭୂତ ପ୍ରେତ ପିଶାଚିତାଙ୍କର ସମୟ ସେଇଟା, ତେଣୁ ସେମାନେ ବିଚରଣ କରିବେ ତମଗୁଣରେ। ସେମାନେ ତମଗୁଣରେ ଭଗବାନ ଶିବଜୀ ଆସୁଛନ୍ତି, ତମଗୁଣର ଅବତାର ବ୍ରହ୍ମା ଆସୁଛନ୍ତି, ରଜଗୁଣର ଅବତାର ଏବଂ ବିଷ୍ଣୁ ଆସୁଛନ୍ତି, ସତ୍ୟଗୁଣର ଅବତାର, ଏସବୁ ଗୁଣ ଅବତାର। ଭଗବାନଙ୍କର ବିଭିନ୍ନ ଯେଉଁ ଅବତାର ଅଛନ୍ତି ତା ଦେହରୁ ଏହିସବୁ ତିନୋଟି ମୁଖ୍ୟ ଗୁଣ ଅବତାର ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ। ବ୍ରହ୍ମା ଆସୁଛନ୍ତି ରଜଗୁଣର ଅବତାର ହୋଇକରି, ଶିବ ଆସୁଛନ୍ତି ତମଗୁଣର ଅବତାର ହୋଇକରି, ଏବଂ ବିଷ୍ଣୁ ଆସୁଛନ୍ତି ସତ୍ୟଗୁଣର ଅବତାର ନେଇକରି ଆସୁଛନ୍ତି। କିନ୍ତୁ ଯଦିଓ ଅନ୍ୟ ବ୍ରହ୍ମା ଏବଂ ଶିବଜୀ ୟାଙ୍କ ଉପରେ ଗୁଣର ପ୍ରଭାବ ରହିଛି, କିନ୍ତୁ ବିଷ୍ଣୁଙ୍କ ଉପରେ ଭଗବାନ ବିଷ୍ଣୁ ତାଙ୍କ ଉପରେ ଗୁଣର ପ୍ରଭାବ ନାହିଁ। ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେମିତି ଆମର ଫଟୋ ରହିଛି, ବାଇଣ୍ଡିଂ ରହିଛି, ଫଟୋ କାଚ ଉପରେ ରହିଛି, ତଳେ ରହିଛି ମଝିରେ ତା ତଳେ ରହିଛି ଫଟୋ, ଫଟୋ ଆଉ କାଚ ସହିତ କିଛି ଲିଙ୍କ ସମ୍ପର୍କ ନାହିଁ। ସେହିଭଳି ଭାବରେ ଭଗବାନ ବ୍ରହ୍ମା ବିଷ୍ଣୁ ଏ ଗୁଣର ପ୍ରଭାବରେ ନଥାନ୍ତି, ସେ ଗୁଣର ଉର୍ଦ୍ଧ୍ୱରେ ସେ ଥାନ୍ତି। ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ, 99 ଅଧ୍ୟାୟରେ ଥରେ ମୁନି ଋଷିମାନେ ବିଚାର କଲେ, ପ୍ରକୃତିରେ ଏଇ ଯେଉଁ ଗୁଣ ଅବତାର ସବୁ ରହିଛନ୍ତି, ଯଦି ଜଣେ ଗୁଣର ଯେଉଁ ପୁରାଣ ସବୁ ରହିଛି, 18 ପୁରାଣ ରହିଛି, ସତ୍ୟଗୁଣରେ 6 ପୁରାଣ ରହିଛି, ରଜଗୁଣରେ 6 ପୁରାଣ ରହିଛି, ତମଗୁଣର 6 ପୁରାଣ ରହିଛି, ତେଣୁ ଯେଉଁମାନେ ତମଗୁଣ ପୁରାଣ ପାଠ କରିବେ ସେଥିରେ ତମଗୁଣରେ ଭଗବାନ ହେଉଛନ୍ତି ଶିବଜୀ, ତମଗୁଣର ଅବତାର, ତେଣୁ ଶିବଜୀଙ୍କର ଏଭଳି ମହାତ୍ମା ବର୍ଣ୍ଣନା କରାଯାଇଛି, ସେମାନେ ଭାବିବେ ଶିବଜୀ ହେଉଛନ୍ତି ଭଗବାନ। ଆମର କେତୋଟି ସମ୍ପ୍ରଦାୟ ଅଛନ୍ତି, ସେମାନେ କହନ୍ତି ଏ କୃଷ୍ଣ ହେଉଛନ୍ତି ଦେବତା, ଶିବ ହେଉଛନ୍ତି ମୂଳ ଭଗବାନ, ତେଣୁ ସେମାନେ ଶିବଜୀଙ୍କର ଆରାଧନା କରନ୍ତି। ତେଣୁ ଏଇଭଳି ଭାବରେ ବ୍ରହ୍ମା, ଯେଉଁମାନେ ଏ ରଜଗୁଣର ପ୍ରାଧାନ୍ୟ ରହିଛି, ସେମାନେ ଭାବନ୍ତି ବ୍ରହ୍ମା ହେଉଛନ୍ତି ଭଗବାନ। ନାରଦମୁନି ପ୍ରଶ୍ନ ପଚାରିଲେ ବ୍ରହ୍ମାଙ୍କୁ, ତାଙ୍କର ପିତାଙ୍କୁ, ପିତାଜୀ ଆପଣ ତ ସୃଷ୍ଟି କରୁଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି ନା କ'ଣ ଯାହାଙ୍କୁ ଧ୍ୟାନ କରୁଛନ୍ତି? ସେହିଭଳି ଭାବରେ ଯେଉଁମାନେ ସତ୍ୟଗୁଣର ପୁରାଣ ପାଠ କରିବେ ସେମାନେ ଭାବିବେ ବିଷ୍ଣୁ ହେଉଛନ୍ତି ମୂଳ ଭଗବାନ। ତେଣୁ ଏହିଭଳି ଭାବରେ କିଏ ପ୍ରକୃତିରେ ଶ୍ରେଷ୍ଠ ଏଇଟାକୁ ନିର୍ଣ୍ଣୟ କରାଯାଇପାରୁନଥିଲା। ଯଦିଓ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ପ୍ରକୃତରେ କିଏ ଶ୍ରେଷ୍ଠ, କିନ୍ତୁ ଏଇଟା ଗୋଟେ ଲୀଳା ମାଧ୍ୟମରେ ପ୍ରଚାର କରା ମାନେ ପ୍ରକାଶ କରାଗଲା, ତାଙ୍କ ଭିତରେ କିଏ ଶ୍ରେଷ୍ଠ, ବ୍ରହ୍ମା ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ ନା ଶିବଜୀ ଶ୍ରେଷ୍ଠ। ତେଣୁ ଥରେ ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଥରେ ମୁନି ଋଷିମାନେ ଗୋଟେ ସଭା ଆୟୋଜନ କଲେ, ସେଠି ବିଚାର କରାଗଲା କିଏ ଶ୍ରେଷ୍ଠ, କିଏ ସବୁ ପ୍ରକାର କଲା। ତାପରେ ଭୃଗୁମୁନିଙ୍କୁ ସିଲେକ୍ଟ କରାଗଲା, ସେ ଯାଇ ପରୀକ୍ଷା କରି ଦେଖିବେ କିଏ ଶ୍ରେଷ୍ଠ। ତେଣୁ ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ପିତା, ବ୍ରହ୍ମାଙ୍କର ବ୍ରହ୍ମା ତାଙ୍କର ପିତା, ଭୃଗୁଙ୍କ ଭୃଗୁ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଭୃଗୁ। ତୃତୀୟ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭୃଗୁ ଅତ୍ରି ମରିଚି ବଶିଷ୍ଠ ଭୃଗୁ ଏମାନେ ସବୁ ହେଉଛନ୍ତି ବ୍ରହ୍ମାଙ୍କର 10 ପୁତ୍ର, ପ୍ରଥମେ ସୃଷ୍ଟି କରିଥିଲେ। ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମମ୍। ତେଣୁ ଭୃଗୁ ଶ୍ରେଷ୍ଠ, ଭୃଗୁ ମଧ୍ୟ ଭଗବାନଙ୍କୁ ଜଣେ ବିଭୂତି ବୋଲି କୁହାଯାଇଛି ଭାଗବତମରେ, ଭଗବତ ଗୀତାରେ। ଏ ଭୃଗୁ ହେଉଛନ୍ତି ଯେଉଁ ଭୃଗୁଙ୍କୁ କୁହାଯାଇଛି ମହର୍ଷିଣାଙ୍ଗ ଭୃଗୁରହମ୍, ମହର୍ଷିମାନଙ୍କ ଭିତରେ ମୁଁ ହେଉଛି ଭୃଗୁ, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି। ଭାଗବତମ ଷୋଡ଼ଶ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ବିଭୂତି ଯୋଗରେ। ତେଣୁ ଭୃଗୁଙ୍କୁ ଡିସାଇଡ଼ କରାଗଲା, ଭୃଗୁଜୀ ଆପଣ ଯାଇକରି ପରୀକ୍ଷା କରି କୁହନ୍ତୁ କିଏ ଆଙ୍କ ଭିତରେ ଶ୍ରେଷ୍ଠ। ତେଣୁ ଭୃଗୁଜୀ ଚାଲିଲେ ପରୀକ୍ଷା କରିବା ପାଇଁ, ପ୍ରଥମେ ଗଲେ ବ୍ରହ୍ମାଙ୍କ ପାଖକୁ, ତାଙ୍କର ପିତା ରଜଗୁଣର ଅବତାର, ରଜଗୁଣ ପିତାଙ୍କ ପାଖକୁ ସେ ସବୁ ସୃଷ୍ଟି କରୁଛନ୍ତି, ତେଣୁ ତାଙ୍କ ପାଖକୁ ଯେତେବେଳେ ଗଲେ ସେ ତାଙ୍କୁ ପ୍ରଣାମ ଜଣାଇଲେ ନାହିଁ, ଏ କାୟିକ ପରୀକ୍ଷା ଗୋଟେ ନେଲେ, କାୟିକ ବାଚିକ ମାନସିକ ତିନି ପ୍ରକାର ପରୀକ୍ଷା ସେ ଚିନ୍ତା କଲେ। ଏ ହେଉଛି ହାଇସ୍କୁଲ ଷ୍ଟଡି, ହାଇସ୍କୁଲ ପରୀକ୍ଷା କଲେ ବ୍ରହ୍ମାଙ୍କ ପାଖରେ, ପିତାଙ୍କ ପାଖରେ। କାୟିକ ପରୀକ୍ଷା କ'ଣ କଲେ ନା ତାଙ୍କୁ ସମ୍ମାନ ଜଳେଇଲେ ନାହିଁ, ବ୍ରହ୍ମା ଦେଖିଲେ ମୋର ପୁତ୍ର ମୋତେ ସମ୍ମାନ ଜଳଉନି, କ'ଣ ଆଜି କିଛି ଅଫିମ ଫଫିମ ଖାଇଦେଇଛି ନା କ'ଣ ନିଶା ହୋଇଯାଇଛି, ମୁଁ ପିତା ମୋର ମୋତେ ଦେଖିକି ସେ ନମସ୍କାର କରୁନି। ଏହିଭଳି ଭାବରେ ତାଙ୍କର କ୍ରୋଧ ଆସିଗଲା, କାରଣ ସେ ରଜଗୁଣ କାମ ଏସେ କ୍ରୋଧ ଏସେ ରଜଗୁଣ ସମୁଦ୍ଭବ, ରଜଗୁଣର କ୍ରୋଧ ପ୍ରଭାବ ଆସିବ, ରଜଗୁଣ ପ୍ରଭାବରେ କ୍ରୋଧ ଆସିବ, ତେଣୁ କ୍ରୋଧର ଲକ୍ଷଣ ସବୁ ରହିଛି, ଚକ୍ଷୁ ଲାଲ ପଡ଼ିଯିବ, ଏସବୁ କ୍ରୋଧର ଲକ୍ଷଣ ସବୁ ରହିଛି। କିନ୍ତୁ ବ୍ରହ୍ମା ଦେଖିଲେ ମୋର ପୁତ୍ର ଆଙ୍କ ଉପରେ କ'ଣ କ୍ରୋଧ ପ୍ରକାଶ କରିବି, ସେ କ୍ରୋଧକୁ ସମ୍ବରଣ କରିଦେଲେ, ପ୍ରକାଶ କଲେ ନାହିଁ। କିନ୍ତୁ ଭୃଗୁ ଜାଣିପାରିଲେ ପ୍ରକୃତରେ ପିତାଙ୍କର ରଜଗୁଣ ପ୍ରଭାବ ପଡ଼ିଲା, ମୁଁ ତାଙ୍କୁ ପରୀକ୍ଷା କରୁଥିଲି, ଛୋଟିଆ ପରୀକ୍ଷା କରୁଥିଲି, କାୟିକ ପରୀକ୍ଷା କରୁଥିଲି, ହାଇସ୍କୁଲ ପରୀକ୍ଷା, ଟେନ୍ଥ ପରୀକ୍ଷା, ସେଥିରେ ସେ ଫେଲ୍ ହୋଇଗଲେ, ଆଉ ସେ କ'ଣ ଚେଷ୍ଟା ହେବେ? ତେଣୁ କହିଲେ, ଶିବଜୀ ପାଖକୁ ଯିବା, ତମ ଗୁଣର ଅବତାର ଶିବଜୀ, ଏଇ ଶିବଜୀ ତମ ଗୁଣରେ ଆସିବେ, ସେ ତାଙ୍କର ସେଇ ସମୟରେ ସେ ବିଚରଣ କରନ୍ତି। ତେଣୁ ଶିବଜୀ ହେଉଛନ୍ତି ତାଙ୍କର ଭାଇ, ବଡ଼ ଭାଇ ହେବେ ଶିବଜୀ। ତେଣୁ ଶିବଜୀଙ୍କୁ ଯେତେବେଳେ ଶିବଜୀଙ୍କ ପାଖକୁ ଗଲେ, କୈଳାସକୁ ଗଲେ, ପାର୍ବତୀ ଶିବ ବସିଛନ୍ତି, ତେଣୁ ଶିବ ଦେଖିଲେ ମୋର ଭାଇ ଆସୁଛି, ସାନ ଭାଇ ଭୃଗୁ ଆସୁଛି। ତେଣୁ ଭୃଗୁଙ୍କୁ ପାଛୋଟି ଆଣିବା ପାଇଁ ଗଲେ, ଗାଈ ଗଲେ ଆଲିଙ୍ଗନ କରିବା ପାଇଁ। ତେଣୁ ଭୃଗୁ କହୁଛନ୍ତି, ଦେଖ ତମେ ମୋତେ ଛୁଇଁବା ପାଇଁ ଚେଷ୍ଟା କରୁଛ, ତମେ ଛୁଅ ନା ମୋତେ, ତମେ ବହୁତ ନିଚସ୍ତରେ ଅଛ। ଏ ତାଙ୍କ ହାଇସ୍କୁଲ ତାଙ୍କ ଗ୍ରାଜୁଏସନ୍ ପରୀକ୍ଷା ଗୋଟେ ହେଲା, ବାର୍ଷିକ ପରୀକ୍ଷା, ବଚନରେ ବହୁତ ତିରସ୍କାର କଲେ, କଟୁ ଶବ୍ଦ ବ୍ୟବହାର କଲେ, କହିଲେ ତମେ ମୋତେ ଛୁଇଁବା ପାଇଁ ଆସୁଛ, ମୋତେ ଆଲିଙ୍ଗନ କରିବା ପାଇଁ ଆସୁଛ, ତମେ ଗୋଟେ ମନୁଷ୍ୟ ଭଳି ଦେବତା, ପ୍ରକୃତ ଦେବତା ନା ତମେ ଭୂତ, ଗୋଟେ ଭୂତ ସ୍ନାନ କରୁଛ, ମୁଁ ଜଣେ ବ୍ରାହ୍ମଣ ଜାଣିଛ ତ, ମୁଁ ତମେ ତିନିବାର ସ୍ନାନ କର, ଶ୍ମଶାନ କରୁଛ, ଶ୍ମଶାନ ଧୂଳି ଲଗାଉଛ ଦେହରେ, ଏଇଭଳି ଭାବରେ ବହୁତ ପ୍ରକାର କଠୋର କଥା କହିଲେ। ଶିବଜୀଙ୍କ ଉପରେ ମଧ୍ୟ ତ ପ୍ରଭାବ ପଡ଼ିଗଲା, ସେ କ୍ରୋଧ ପ୍ରକାଶ କରିଦେଲେ। ଶିବଜୀ କହିଲେ, ମୋତେ ତିନି ନେତ୍ର ମୋର ରହିଛି, ତ୍ରିନେତ୍ର ରହିଛି, ଜାଣିଛ ଏ ତିନି ନେତ୍ର କ'ଣ? ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ଏ ତିନି ନେତ୍ର ରହିଛନ୍ତି ମୋର, ମୋତେ ଏଇଭଳି କହିଲ, କହିକି ତ୍ରିଶୂଳ ଧରି ଭଗବାନ ଧାଇଁଲେ, ଶିବଜୀ ଧାଇଁଲେ ତ୍ୟାଗ କରିବା ପାଇଁ ମୃଗଙ୍କୁ। ମୃଗ କହିଲେ, ଭଲ ପରୀକ୍ଷା କଲି, ଆଜି ତ ମୃତ୍ୟୁବରଣ କରିବି ଶିବଜୀଙ୍କ ହାତରେ। ତେଣୁ ଭଗବାନ ସ୍ମରଣ କରି ସେ ଧାଇଁ ପଳେଇଲେ। ଯାହା ହଉ, ପାର୍ବତୀ ତାଙ୍କୁ ବହୁତ ବୁଝାବୁଝି କରି ତାଙ୍କୁ କ୍ଷାନ୍ତ କରାଇଲେ, ଶିବଜୀଙ୍କୁ କ୍ଷାନ୍ତ କରାଇଲେ। କେତେବେଳେ ଶିବଜୀଙ୍କର କ୍ରୋଧ ଆସିଯାଉଛି, କେତେବେଳେ ପାର୍ବତୀଙ୍କ କ୍ରୋଧ ଆସିଯାଉଛି। ଭାଗବତମ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଚିତ୍ରକେତୁ ଆସିଛନ୍ତି, ଶିବଜୀ କୋଳରେ ବସେଇ ପାର୍ବତୀଙ୍କୁ ଭଗବାନ କଥା କହୁଛନ୍ତି, ମୁନି ଋଷିମାନେ ଅଛି ଶ୍ରବଣ କରୁଛନ୍ତି, ଚାରି କୁମାର ନାରଦ ଆଦି ମୁନି ଋଷିମାନେ ଶ୍ରବଣ କରୁଛନ୍ତି। ସେଇଠି ଯେତେବେଳେ ଚିତ୍ରକେତୁ ଟିକେ ଥଟ୍ଟା ପରିହାସ କରିଦେଲେ ଶିବଜୀଙ୍କୁ, କହିଲେ, ଦେଖ ଇଏ ଧର୍ମ ସଭାରେ ବସି ମୁଖ୍ୟ ବ୍ୟକ୍ତି, ଇଏ ମିଥୁନ ଭୂଇ ଭାର୍ଯ୍ୟା ଭାର୍ଯ୍ୟାଙ୍କୁ କୋଳରେ ଧରିକି ପ୍ରବଚନ ଦେଉଛନ୍ତି, ଇଏ କି ମୁଖ୍ୟ ହେବେ, ଧର୍ମ ନେତା ହେବେ, ଏଇଭଳି ଭାବେ ଥଟ୍ଟା କରିଦେଲେ। ସେତେବେଳେ ପାର୍ବତୀ କ୍ରୋଧ ପ୍ରକାଶ କରିଦେଲେ, ପାର୍ବତୀ କ୍ରୋଧ ପ୍ରକାଶ କରି ସେତେବେଳେ ତାଙ୍କୁ ଅଭିଶାପ ଦେଇଦେଲେ, କହିଲେ, ତମେ ଯାଅ, ଏଇ ଅସୁରଧ୍ୱନି ପ୍ରାପ୍ତ ହୁଅ। ସେହି ସମୟରେ ଶିବଜୀ କହୁଛନ୍ତି ହସିକିରି, ପାର୍ବତୀ ଦେଖ, ଏ ଯେଉଁ ତମେ କ୍ରୋଧ ଅଭିଶାପ ଦେଲେ ମଧ୍ୟ ଚିତ୍ରକେତୁ ସେଇଟାକୁ ଗ୍ରହଣ କରିଗଲେ, ବହୁତ ନମ୍ର ଭାବରେ ଗ୍ରହଣ କରିଗଲେ, ସେ କ୍ରୋଧ ପ୍ରକାଶ କଲେ ନାହିଁ, ତାଙ୍କର ମଧ୍ୟ ଶକ୍ତି ଥିଲା, ସେ ଚାହିଁକି ତମକୁ ମଧ୍ୟ ଅଭିଶାପ ପ୍ରତି ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସେ ବହୁତ ନମ୍ର ଭାବରେ ଗ୍ରହଣ କରିଗଲେ ତମର ଯେଉଁ ଅଭିଶାପ। ତେଣୁ ଇଏ ଭକ୍ତଙ୍କର ସ୍ୱଭାବ ହେଉଛି ଏହିଭଳି ଭାବରେ। ସେ କହିଲେ ସେ କଥା, ନାରାୟଣ ପରା ସର୍ବେ ନୂଆ କୃତ ସ୍ଥାନ ବିଭ୍ୟତି ସ୍ୱର୍ଗ ଅପବର୍ଗ ନରସିଂହ ତୁଲ୍ୟାର୍ଥ ଦର୍ଶନ। ଯେଉଁମାନେ ନାରାୟଣ ପରା, ଯେଉଁମାନେ ଭଗବାନ ଭକ୍ତ, ସେମାନେ କୌଣସି ପରିସ୍ଥିତିରେ ଭୟ କରନ୍ତି ନାହିଁ, ସ୍ୱର୍ଗ ହଉ ବା ଅପବର୍ଗ ହଉ, ଏମିତିକି ନର୍କ ହଉ, ତାଙ୍କ ପାଇଁ ତୁଲ୍ୟ। ଏଇଭଳି ଭାବରେ କହିଥିଲେ। ପାର୍ବତୀଙ୍କ କ୍ରୋଧ ଆସିଯାଇଥିଲା, କିନ୍ତୁ ଆଜି ଶିବଜୀଙ୍କ କ୍ରୋଧ ଆସିଯାଇଛି। ତେଣୁ ପାର୍ବତୀ ତାଙ୍କୁ ବୁଝାଉଛନ୍ତି, ପ୍ରଭୁ ସେ ଆପଣଙ୍କ ସାନ ଭାଇ, ସାନ ଭାଇ କିଛି ଭୁଲ କରିଦେଲେ, ସେଇଟା ପାଇଁ ଆପଣଙ୍କର ତାକୁ ହତ୍ୟା କରିବେ କି, ଆଉ କ୍ଷମା କରିବେ। ଏଇଭଳି ଭାବରେ ବହୁତ ବୁଝା ସୁଝାଇ କରିକି ଶିବଜୀଙ୍କୁ କ୍ଷାନ୍ତ କରାଇଲେ। ଯାହା ହଉ, ଭୃଗୁଜୀ ଭାବିଲେ, ଆଜି ମୁଁ ବଞ୍ଚିଗଲି, ନହେଲେ ଆଜି ମୃତ୍ୟୁବରଣ କରିଥାନ୍ତି, କିନ୍ତୁ ଯେଉଁ ପଢ଼ା ପରୀକ୍ଷା କରିଦେଲି, ପରୀକ୍ଷା ଗ୍ରାଜୁଏସନ୍ ପରୀକ୍ଷା ହୋଇଗଲା, ଶିବଜୀ ଫେଲ୍ ହୋଇଗଲେ, ତେଣୁ ବର୍ତ୍ତମାନ ଗଲେ ଅନ୍ତିମରେ ବିଷ୍ଣୁଙ୍କ ପାଖକୁ ଗଲେ। ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁଙ୍କ ପାଖକୁ ଯେଉଁ ଯାଉଛନ୍ତି, ଯେ ତାଙ୍କର ଶକ୍ତି ରହିଛି, ବିଷ୍ଣୁ ଲୋକ କେହି ଯାଇପାରିବେନି, ବୈକୁଣ୍ଠକୁ କେହି ଯାଇପାରିବେ ନାହିଁ, କିନ୍ତୁ ଭୃଗୁଙ୍କର ରହିଛି ତପସ୍ୟା ବଳ, ରହିଛି ଯୋଗସିଦ୍ଧି ରହିଛି, ଯେଉଁଥିପାଇଁ ସେ ଯାଇ ପହଞ୍ଚିଗଲେ, ବୈକୁଣ୍ଠ ଲୋକରେ ପହଞ୍ଚିଗଲେ। ଭଗବାନ କ'ଣ କରିଛନ୍ତି ନା, ଶ୍ରେୟ ଉତ୍ସଙ୍ଗ ଲକ୍ଷ୍ମୀଦେବୀଙ୍କର କୋଳରେ ସୟନ କରିଛନ୍ତି, ଶୟନ ଶ୍ରେୟ ଉତ୍ସଙ୍ଗେ। ତେଣୁ ଦେଖିଲେ ଭଗବାନ ସୟନ କରିଛନ୍ତି, କ'ଣ କଲେ ନା, ବକ୍ଷ ତାଳ ପଦରେ, ବକ୍ଷ ବକ୍ଷ ଦେଶରେ ପଦାଘାତ କରିଛନ୍ତି। ଇଏ ହେଉଛି ପୋଷ୍ଟ ଗ୍ରାଜୁଏସନ୍ ପରୀକ୍ଷା ହୋଇଗଲା, ବିଷ୍ଣୁଙ୍କର ପୋଷ୍ଟ ଗ୍ରାଜୁଏସନ୍ ପରୀକ୍ଷା। କାୟିକ ବାଚିକ ମାନସିକ, ମାନସିକ ପରୀକ୍ଷା ହୋଇଗଲେ ବ୍ରହ୍ମାଙ୍କ ପାଖରେ, ବାଚିକ ପରୀକ୍ଷା ହୋଇଗଲେ ଶିବଜୀଙ୍କ ପାଖରେ, ଏବଂ କାୟିକ ପରୀକ୍ଷା ହୋଇଗଲା ବ୍ରହ୍ମା ବିଷ୍ଣୁଙ୍କୁ କ'ଣ କଲେ ନା ଗୋଟେ ପଦାଘାତ କରିଦେଲେ, ପକ୍ଷରେ ପଦାଘାତ କରିଦେଲେ। କିନ୍ତୁ ବିଷ୍ଣୁ ଉପରେ ପୁନର୍ପ୍ରଭାବ ନଥାଏ, ତେଣୁ ସାଙ୍ଗେ ସାଙ୍ଗେ ସେ ଉଠି ପଡ଼ିଲେ, ଉଠି ପଡ଼ି ଲକ୍ଷ୍ମୀଙ୍କ ସହିତ ମଧ୍ୟ ଉଠି ପଡ଼ିଲେ ଏବଂ ଭୃଗୁଙ୍କ ପାଖରେ ଆସି କ୍ଷମା ପ୍ରାର୍ଥନା କରୁଛନ୍ତି। ଏ ଭୃଗୁଜୀ, ମୁଁ ଜାଣିପାରିଲି ନାହିଁ, ମୋତେ ଆଗ ଟିକେ ଫୋନ୍ କଲେନି, ଜାଣିଛନ୍ତି ଆପଣ ପ୍ରସ୍ତୁତ ହୋଇଥାନ୍ତି, ମୋତେ କିଛି ନ ଜଣେଇକି ଆସି ପହଞ୍ଚିଗଲେ, ତେଣୁ ମୁଁ ଜାଣିପାରିଲିନି, ମୋର ସେଥିପାଇଁ ମୋତେ କ୍ଷମା କରନ୍ତୁ, ମୁଁ ଟିକେ ଶୋଇ ଟିକେ ବିଶ୍ରାମ ନେଇଥିଲି। ତେଣୁ ଏହିଭଳି ଭାବରେ ଯେତେବେଳେ ଭୃଗୁଙ୍କୁ ସେ ପ୍ରଶଂସା କରୁଛନ୍ତି, ତାଙ୍କର ପାଦକୁ ଆଉଁସି ଦେଉଛନ୍ତି, କହିଲେ ମୋର ଏଇ ଯେଉଁ ବକ୍ଷଦେଶ ଇଏ ହେଉଛି ବହୁତ କଠିନ, ଆପଣଙ୍କର ପାଦ ଅତ୍ୟନ୍ତ କୋମଳ ପାଦ, ତେଣୁ ଭଗବାନ ସବୁବେଳେ ତାଙ୍କର ବକ୍ଷଦେଶରେ ଏଇ ବ୍ରାହ୍ମଣ ଯେଉଁ ଭୃଗୁ ଯେଉଁ ପାଦାଘାତ କରିଥିଲେ ସେ ଚିହ୍ନକୁ ଧାରଣ କରି ରଖିଛନ୍ତି, ଏ ପର୍ଯ୍ୟନ୍ତ ସେ ଚିହ୍ନ ଧାରଣ କରି ରଖିଛନ୍ତି। ଶ୍ରୀବତ୍ସ, ଭଗବାନଙ୍କର ଶ୍ରୀବତ୍ସ ଚିହ୍ନ ବୋଲି କୁହାଯାଏ, ଶ୍ରୀବତ୍ସ ଭଗବାନ ତାଙ୍କର ଭକ୍ତଙ୍କୁ ନିଜର ହୃଦୟରେ ସ୍ଥାନ ଦେଇଛନ୍ତି, ଭକ୍ତର ହୃଦୟ ଭକ୍ତର ପାଦଧୂଳିକୁ ରଖିଛନ୍ତି, ବକ୍ଷଦେଶରେ ସ୍ଥାନ ଦେଇଛନ୍ତି। ତେଣୁ ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କର ମଧ୍ୟ କ୍ରୋଧ ଆସିଲା ନାହିଁ, ସେ ମଧ୍ୟ ତାଙ୍କର ସ୍ୱାମୀଙ୍କର ମନୋଭାବ ଜାଣିକରି ସେ ମଧ୍ୟ ସେଭଳି ଭାବରେ ତାଙ୍କ ପୂଜା କରିଛନ୍ତି, ଭୃଗୁମାନଙ୍କ ପୂଜା କରିଛନ୍ତି। ଚେତନ ଚରିତ୍ରାମୃତରେ ସେ ବର୍ଣ୍ଣନା କରାଯାଇଛି, ଚେତନ ଭାଗବତରେ ବର୍ଣ୍ଣନା କରାଯାଇଛି, ସେ କଥା ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଭୃଗୁମୁନି କାନ୍ଦି ପକାଇଲେ, କହିଲେ ଦେଖ ମୁଁ ଭଗବାନଙ୍କୁ କେତେ ଅପମାନ କଲି, କିନ୍ତୁ ତଥାପି ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ, ତେଣୁ ଇଏ ହେଉଛନ୍ତି ଭଗବାନ। ଭାଗବତ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟରେ, ଲୋକମାନେ ଭାବୁଛନ୍ତି ଭଗବାନ ବହୁତ ସହଜିଆ ବସ୍ତୁ, କିନ୍ତୁ ଭଗବାନ ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସୁତ ଉତ୍ସାହ କହୁଛନ୍ତି, କିଏ ସେ ଭଗବାନ ନା ଯାହାଙ୍କର ପାଦ ପଦ୍ମରୁ ନିର୍ଗତ ଜଳ ବା ନଦୀ ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି, ଏବଂ ସେଇ ଗଙ୍ଗାକୁ ଧାରଣ କରୁଛନ୍ତି ବ୍ରହ୍ମା, ତାଙ୍କର କମଣ୍ଡଳୀ ଧାରଣ କରୁଛନ୍ତି, ସେ କମଣ୍ଡଳୀ ଧାରଣ କରି ଭଗବାନଙ୍କର ପାଦପଦ୍ମକୁ ଧୌତ କରିଦେଉଛନ୍ତି। ଭଗବାନ ବାମଦେବୀ ଉପରେ ଆସିଥିଲେ, ଏଇ ତାଙ୍କର ବାମ ପାଦକୁ ବଢ଼େଇ ଦେଇଥିଲେ, ଏଇ ଭୌତିକ ଜଗତ ଭେଦ କରି ଚିତ୍ ଜଗତର ଯେଉଁ ଜଳ ରହିଛି କାରଣ ଜଳ, ସେହି ଜଳରେ ପ୍ରବେଶ କରିଥିଲା, ସେହି ଜଳକୁ ବ୍ରହ୍ମା ତାଙ୍କ କମଣ୍ଡଳରେ ଧାରଣ କରି ଭଗବାନ ପାଦକୁ ଧୌତ କରିଦେଉଛନ୍ତି, ଏବଂ ପାଦ ଧୌତ କଲା ପରେ ସେ ଯେଉଁ ଜଳ ଆସୁଛି ସେ ଜଳ କୈଳାସ ପର୍ବତ ଉପରେ ଶିବଜୀ ନିଜର ମସ୍ତକରେ ଧାରଣ କରିଛନ୍ତି। ଇଏ ହେଉଛନ୍ତି ଭଗବାନ। ତଥାପି ଯତ୍ ପାଦ ନଖାବ ସୃଷ୍ଟମ ଜଗତ ବିରିଞ୍ଚୋପଉଦାହରଣାମ୍ବ ଶେଷମ ପୁନାତି ଅନ୍ୟତମୋ ମୁକୁନ୍ଦାତ୍ କୋ ନାମ ଲୋକେ ଭଗବତ ପଦାର୍ଥ। ଆଉ କିଏ ଭଗବାନ ହେଇପାରିବେ? ସିଏ ହେଉଛନ୍ତି ଭଗବାନ ଯାହାଙ୍କର ପାଦନଖରୁ ଉଦ୍ଧୃତ ଏଇ ଯେଉଁ ଜଳ ସେଇଟା ତଥାପି ଯତ୍ ପାଦ ନଖା ଜଗତ ବିରିଞ୍ଚୁ ଜଗତକୁ ପବିତ୍ର କରୁଛନ୍ତି, ଯେମିତି ବିରିଞ୍ଚି ବ୍ରହ୍ମା ମଧ୍ୟ ସେ ଜଳକୁ କମଣ୍ଡଳରେ ଧାରଣ କରି ସେ ଜଳରେ ଭଗବାନଙ୍କର ପୂଜା କରୁଛନ୍ତି, ପ୍ରଭୁତ ରଣାଙ୍କ ଭଗବାନଙ୍କ ପାଦପଦ୍ମକୁ ପୂଜା କରୁଛନ୍ତି, ଏବଂ ସେହି ଜଳ ଯେତେବେଳେ କୈଳାସ ପର୍ବତରେ ଶେଷମ ଈଶ ବା କ'ଣ ଶିବଜୀଙ୍କୁ ମଧ୍ୟ ପବିତ୍ର କରିଦେଉଛନ୍ତି, ସେ ନିଜର ଜଟାରେ ଧାରଣ କରୁଛନ୍ତି, ଶେଷମ କୁନାତି ଶିବକୁ ଶିବଙ୍କ ସହିତ ଶିବଲୋକ ସମସ୍ତଙ୍କୁ ଧନ୍ୟ କରିଦେଉଛନ୍ତି ଏଇ ଜଳ। ତେଣୁ କୋ ନାମ ଲୋକେ ଭଗବତ ପଦାର୍ଥ, ଆଉ କିଏ ଭଗବତ ବସ୍ତୁ ଅଛି? ତେଣୁ ଏଇଭଳି ଭାବରେ ଭୃଗୁ ଆସି ମୁନି ସମାଜରେ ସେଇଟା ବର୍ଣ୍ଣନା କଲେ, ପ୍ରକୃତରେ ବିଷ୍ଣୁ ହିଁ ହେଉଛନ୍ତି ଶ୍ରେଷ୍ଠ। ତେଣୁ ତଥାପି ଆଜି ପର୍ଯ୍ୟନ୍ତ ମଧ୍ୟ ବହୁତ ଏଇଟାକୁ ଯେତେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏଇଟା ପରୀକ୍ଷା ହୋଇସାରିଛି, ଯେମିତି ଭଗବାନ ରାମଚନ୍ଦ୍ର ସୀତାଙ୍କୁ ପରୀକ୍ଷା କଲେ, ଅଗ୍ନି ପରୀକ୍ଷା କଲେ, ତଥାପି ଅଯୋଧ୍ୟାରେ ଲୋକମାନେ କହିଲେ ଯେ ବିଶେଷ ଭାବରେ ଜଣେ ଶୂଦ୍ର ସେ କହିଲେ ଯେ ରାମ ନାମ ଭଜେ ପୁନଃ ସ୍ତ୍ରୈଣମ ରାମ ସ୍ତ୍ରୈଣ ଥିଲେ ସେ ସୀତାଙ୍କୁ ଗ୍ରହଣ କରିଦେଲେ, କିନ୍ତୁ ମୁଁ ତୁମକୁ ଗ୍ରହଣ କରିବି ନାହିଁ, ତୁମେ ଗୋଟିଏ ରାତିରେ ଯାଇକି ପାପ କରି ରହିଲ, ତୁମେ ଅସତ୍ୟ ହୋଇଗଲ। ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କୁ ମଧ୍ୟ ସୀତାଦେବୀଙ୍କୁ ମଧ୍ୟ ତାଙ୍କର ଇଏ ହେଲା, ତାଙ୍କର ସନ୍ଦେହ ହେଲା। ତେଣୁ ଏହିଭଳି ଭାବରେ ଯଦିଓ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ବିଷ୍ଣୁ ଅଛନ୍ତି ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ତଥାପି ଲୋକମାନେ ମଧ୍ୟ ବୁଝିପାରୁନାହାନ୍ତି। ସେ କହୁଛନ୍ତି ନା ଶିବଜୀ ସେ ଭଗବାନ, ନା କିଏ ବ୍ରହ୍ମା ଭଗବାନ, ନା କିଏ ଗଣେଶ ଭଗବାନ। ଏହିଭଳି ଭାବରେ ବିଭିନ୍ନ ପ୍ରକାର ତର୍କ ବିତର୍କ ବର୍ତ୍ତମାନ ମଧ୍ୟ ଚାଲିଛି। ଯାହା ହେଉ, ଏଇ ଯେଉଁ ଶିବଜୀ, ଶିବଜୀ ତମ ଗୁଣର ପ୍ରଭାବ ତାଙ୍କ ଉପରେ ରହିଛି, ତେଣୁ ଏଇ ସନ୍ଧ୍ୟା ସମୟରେ ଶିବଜୀ ଏବଂ ତାଙ୍କର ଅନୁସାରମାନେ ସବୁ ବିଚରଣ କରନ୍ତି। ତେଣୁ ଏ ସମୟରେ ଏଇ ଯେଉଁ ସଙ୍ଗ କରିବାଟା, ଏଇଟା ଉପଯୁକ୍ତ ସମୟ ନୁହଁ। ସମୟ ପ୍ରଭାବ ବହୁତ ରହିଛି ଦେବୀ ଦିଦି, ସମୟ ପ୍ରଭାବ ରହିଛି, ଏ ସମୟଟା ଉପଯୁକ୍ତ ନୁହଁ। ଏହିଭଳି ଭାବରେ ବହୁତ ବୁଝେଇଲେ ମଧ୍ୟ ଦିଦି ଯେହେତୁ କାମ ପାଇବା ତାଙ୍କ ରହିଛି, ସେ ସମ୍ବରଣ କରିପାରିନାହାନ୍ତି, ତାଙ୍କ ସହିତ ସେ ସଙ୍ଗ କରିବେ। ତେଣୁ ଏଇ ଆସିବେ, ଯିଏକି ବୈକୁଣ୍ଠ ପତନ ହେବେ, ଜୟ ଏବଂ ବିଜୟ ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷ ଉପରେ ଆସିବେ। ତେଣୁ ଭଗବାନ ଅବତାର ନେବେ, ଏଇ ଶୁକ୍ର ଅବତାର ପରା ଅବତାର ନେବେ, ଏହି ଅଧିଶା ବିଷୟରେ ବର୍ଣ୍ଣନା କରାଯିବ। 19 ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣନା ଚାଲିବ। ଆମର କଥା କହୁଛି ବିଶ୍ରାନ୍ତ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦପୂର୍ଣ୍ଣ ବୈଷ୍ଣବ କି ଗୋ ଆନନ୍ଦେ ଜୟ ଶ୍ରୀ।